ଓମ୍ ଶାନ୍ତି। 1/5/2024 ସାକାର ମହାବାକ୍ୟ। ଆଜି ବାବା କହିଛନ୍ତି, ମିଠେ ବଚେ ତୁମେ ସିଦ୍ଧ କରି ବତାଓ ଯେ ବେହଦର ପିତା ଆମର ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ସଦ୍ଗୁରୁ ମଧ୍ୟ ଅଟନ୍ତି, ତେଣୁ ସେ ସର୍ବବ୍ୟାପୀ ହୋଇପାରିବେ ନାହିଁ। ପ୍ରଶ୍ନ ହେଉଛି, ବର୍ତ୍ତମାନ ସମୟରେ ଦୁନିଆରେ ଅତି ଦୁଃଖ କାହିଁକି ହେଉଛି, ଏହାର କାରଣ କ'ଣ? ଉତ୍ତର, ସାରା ଦୁନିଆ ଉପରେ ବର୍ତ୍ତମାନ ରାହୁର ଦଶା ପଡ଼ିଛି, ଯେଉଁ କାରଣରୁ ହିଁ ଦୁଃଖ ମିଳୁଛି। ବୃକ୍ଷପତି ବାବା ଯେତେବେଳେ ଆସୁଛନ୍ତି ସେତେବେଳେ ସମସ୍ତଙ୍କ ଉପରେ ବୃହସ୍ପତିର ଦଶା ପଡୁଛି। ସତ୍ୟ ତ୍ରେତା ଯୁଗରେ ବୃହସ୍ପତିର ଦଶା ଥାଏ, ରାବଣର ଚିହ୍ନ ବର୍ଣ୍ଣ ନଥାଏ, ସେଥିପାଇଁ ସେଠାରେ ଦୁଃଖ ମଧ୍ୟ ନଥାଏ। ବାବା ଆସିଛନ୍ତି ସୁଖଧାମର ସ୍ଥାପନା କରିବା ପାଇଁ, ତେଣୁ ସେଠାରେ କୌଣସି ଦୁଃଖ ରହିବ ନାହିଁ। ଓମ୍ ଶାନ୍ତି। ଆତ୍ମିକ ପିଲାମାନଙ୍କୁ ଆତ୍ମିକ ବାବା ବସି ବୁଝାଉଛନ୍ତି, କାହିଁକି ନା ସବୁ ପିଲାମାନେ ଏକଥା ଜାଣିଛନ୍ତି, ଆମେ ଆତ୍ମା ନିଜ ଘରୁ ବହୁତ ଦୂରରୁ ଏଠାକୁ ଆସୁଛୁ, ଆସି ଏହି ଶରୀରରେ ପ୍ରବେଶ କରୁଛୁ ଅଭିନୟ କରିବା ପାଇଁ। ଆତ୍ମା ହିଁ ଅଭିନୟ କରିଥାଏ। ଏଠାରେ ପିଲାମାନେ ନିଜକୁ ଆତ୍ମା ଭାବି ଶିବ ବାବାଙ୍କର ସ୍ମୃତିରେ ବସିଛନ୍ତି, କାହିଁକି ନା ବାବା ବୁଝାଉଛନ୍ତି, ଯୋଗ ବଳ ଦ୍ୱାରା ହିଁ ତୁମର ଜନ୍ମ ଜନ୍ମାନ୍ତର ପାପ ଭସ୍ମ ହେବ। ଏହାକୁ ଯୋଗ ବୋଲି ମଧ୍ୟ କହିବା ଉଚିତ ନୁହେଁ, ସନ୍ନ୍ୟାସୀମାନେ ହିଁ ଯୋଗ ଶିଖାଇଥାନ୍ତି। ଛାତ୍ରଙ୍କର ଶିକ୍ଷକ ସହିତ ଏବଂ ପିଲାଙ୍କର ବାପା ସହିତ ଯୋଗ ରହିଥାଏ, ଏହା ହେଲା ଆତ୍ମାମାନଙ୍କର ପରମାତ୍ମା ଅର୍ଥାତ୍ ପିଲାଙ୍କର ବାପାଙ୍କ ସହିତ ମେଳା। ଏହା ଏକ କଲ୍ୟାଣକାରୀ ମିଳନ, ବାକି ତ ସବୁ ଅକଲ୍ୟାଣକାରୀ, କାହିଁକି ନା ଏହା ପତିତ ଦୁନିଆ ନା। ତୁମେ ଯେତେବେଳେ ପ୍ରଦର୍ଶନୀ ବା ମ୍ୟୁଜିୟମରେ ବୁଝାଉଛ ସେତେବେଳେ ଆତ୍ମା ଏବଂ ପରମାତ୍ମାଙ୍କର ପରିଚୟ ଦେବା ଠିକ୍ ହେବ। ଆତ୍ମାମାନେ ସବୁ ସନ୍ତାନ ଅଟନ୍ତି ଏବଂ ଏ ପରମପିତା ପରମାତ୍ମା ଯିଏକି ପରମଧାମରେ ରହିଥାନ୍ତି, କୌଣସି ବି ସନ୍ତାନ ନିଜର ଲୌକିକ ପିତାଙ୍କୁ ପରମପିତା ବୋଲି କହିପାରିବ ନାହିଁ। ହେ ପରମପିତା ପରମାତ୍ମା କହି ଦୁଃଖରେ ହିଁ ମନେ ପକାଇଥାନ୍ତି, ପରମାତ୍ମା ପରମଧାମରେ ହିଁ ରହିଥାନ୍ତି। ତେବେ ତୁମେ ଯେତେବେଳେ ଆତ୍ମା ଏବଂ ପରମାତ୍ମାଙ୍କର ଜ୍ଞାନ ବୁଝାଉଛ ସେତେବେଳେ କେବଳ ଏହି କଥା ବୁଝାଓ ନାହିଁ କି ଆମର ଦୁଇ ଜଣ ପିତା ଅଛନ୍ତି, ସିଏ ପିତା ଏବଂ ଶିକ୍ଷକ ମଧ୍ୟ ଅଟନ୍ତି, ଏକଥା ମଧ୍ୟ ନିଶ୍ଚିତ ଭାବରେ ବୁଝାଇବାକୁ ହେବ। ଆମେ ସମସ୍ତେ ଭାଇ ଭାଇ ଅଟୁ ଏବଂ ପରମାତ୍ମା ସବୁ ଆତ୍ମାମାନଙ୍କର ପିତା ଅଟନ୍ତି। ଭକ୍ତି ମାର୍ଗରେ ସମସ୍ତେ ଈଶ୍ୱର ପିତାଙ୍କୁ ମନେ ପକାଇଥାନ୍ତି, କାହିଁକି ନା ଭଗବାନଙ୍କ ଠାରୁ ଭକ୍ତିର ଫଳ ମିଳିଥାଏ ଅଥବା ପିତାଙ୍କ ଠାରୁ ପିଲାମାନେ ସମ୍ପତ୍ତି ନେଇଥାନ୍ତି। ଭଗବାନ ପିଲାମାନଙ୍କୁ ଭକ୍ତିର ଫଳ ଦେଇଥାନ୍ତି, କଣ ଦିଅନ୍ତି? ବିଶ୍ୱର ମାଲିକ କରୁଛନ୍ତି। ପରନ୍ତୁ ତୁମକୁ ସେ କେବଳ ପିତା ଅଟନ୍ତି ବୋଲି ପ୍ରମାଣିତ କରିବାର ନାହିଁ, ସିଏ ପିତା ସହିତ ଶିକ୍ଷା ଦେଲାବାଲା ଶିକ୍ଷକ ସଦ୍ଗୁରୁ ମଧ୍ୟ ଅଟନ୍ତି। ଏହିଭଳି ବୁଝାଅ ତେବେ ସର୍ବବ୍ୟାପୀର ବିଚାର ସମାପ୍ତ ହୋଇଯିବ, ତେଣୁ ବୁଝାଇବା ସମୟରେ ଏହି ସବୁ କଥାକୁ ଯୋଡ଼ି କରି କୁହ। ଏହି ବାବା ଜ୍ଞାନର ସାଗର, ଯିଏକି ଆସି ରାଜଯୋଗର ଶିକ୍ଷା ଦେଉଛନ୍ତି, ସେମାନଙ୍କୁ କୁହ ସିଏ ଶିକ୍ଷାଦାତା ଶିକ୍ଷକ ଅଟନ୍ତି। ତେବେ ସର୍ବବ୍ୟାପୀ କିପରି ହୋଇପାରିବେ? ଶିକ୍ଷକ ଏବଂ ବିଦ୍ୟାର୍ଥୀ ନିଶ୍ଚିତ ଭାବରେ ଅଲଗା ଅଲଗା ଅଟନ୍ତି, ଯେପରି ପିତା ଏବଂ ପୁତ୍ର ଅଲଗା, ଆତ୍ମାମାନେ ପିତାମାନଙ୍କୁ ମନେ ପକାଇଥାନ୍ତି ଏବଂ ତାଙ୍କର ମହିମା ମଧ୍ୟ କରୁଛନ୍ତି। ବାବା ହିଁ ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟନ୍ତି। ବାବା ଆସି ଆମକୁ ମନୁଷ୍ୟ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି। ବାବା ବର୍ତ୍ତମାନ ସ୍ୱର୍ଗର ସ୍ଥାପନା କରୁଛନ୍ତି, ଆମେ ସମସ୍ତେ ସ୍ୱର୍ଗବାସୀ ହେଉଛୁ। ତା ସହିତ ଏକଥା ମଧ୍ୟ ବୁଝାଉଛନ୍ତି ଯେ ଆମର ଦୁଇ ଜଣ ପିତା ଅଛନ୍ତି, ଲୌକିକ ପିତା ପାଳନା କରିଥାନ୍ତି, ପୁଣି ଶିକ୍ଷକଙ୍କ ପାଖକୁ ପାଠ ପଢ଼ିବା ପାଇଁ ଯିବାକୁ ପଡ଼ିଥାଏ, ପୁଣି 60 ବର୍ଷ ପରେ ବାନପ୍ରସ୍ଥ ଅବସ୍ଥାରେ ଗୁରୁ କରିବାକୁ ପଡ଼ିଥାଏ। ତେଣୁ ସେଠାରେ ପିତା ଶିକ୍ଷକ ଗୁରୁ ଅଲଗା ଅଲଗା ହୋଇଥାନ୍ତି। ଏହି ବେହଦର ପିତା ତ ସବୁ ଆତ୍ମାମାନଙ୍କର ପିତା, ଜ୍ଞାନର ସାଗର ଅଟନ୍ତି, ମନୁଷ୍ୟ ସୃଷ୍ଟିର ବୀଜ ରୂପ, ସତ୍ଚିତ୍ ଆନନ୍ଦ ସ୍ୱରୂପ ଅଟନ୍ତି। ବାବା ସୁଖ ଏବଂ ଶାନ୍ତିର ସାଗର ଅଟନ୍ତି। शिव बाबांकर ही महिमा कर काहिकी ना दुनिया रे मतभेद बहुत अछि ना जदि सी सर्वव्यापी तेबे शिक्षक होई पाठ पढ़ाइबे कि परि पुणि बाबा सद्गुरु मध्य अटंती समस्तंकर गाइड होई नै जाउछंती बाबा अमकु शिक्षा देउछंती अर्थात योग करबा सिखाउछंती भारतर प्राचीन राजयोगर गायन मध्य रहिछि पुरुणारु पुरुणा हेला संगम युग नुआ एवं पुरुणा दुनियार मध्यवर्ती समय तुमे माने जानी छो आजि थारु 5000 वर्ष पूर्वरु बाबा आसी आमकु निजर करी आमर शिक्षक सद्गुरु मध्य होइथिले सिए केवल आमर बाबा नुहंती सिए तो ज्ञानर सागर अर्थात शिक्षक होई आमकु शिक्षा मध्य देउछंती बाबा आमकु सृष्टिर आदि मध्य अंतर रहस्य को बुझाउछंती काहेकी ना सिए बीज रूप वृक्षपति अटंती सिए जेते बेले भारत को आसुछंती सेते बेले भारत उपरे बृहस्पतिर दशा पडुछि सत्य युगरे समस्ते सर्वदा सुखी देवी देवता होइथांती समस्तंक उपरे बृहस्पतिर दशा पडिथाय पुणी दुनिया जेते बेले तम प्रधान होई जाए सेते बेले समस्तंक उपरे राहुर दशा पडिथाय वृक्षपतिंकु केही मध्य जानी नाहंती जदि न जानिबे तेबे संपत्ति किपरि मिलिबो तुमे माने जेते बेले एठारे बसुछ सेते बेले अशरीरी होई बस आमकु त एही ज्ञान मिलिछि जे आत्मा एवं घर अलगा अलगा पांच तत्वरे शरीर तयारी होई गले एथिरे आत्मा प्रवेश करिथाय एठारे समस्तंकर अभिनय निर्धारित होई रहिछि प्रथमे ही मुख्य कथा बुझाइबा को हेबो जे शिव बाबा परम पिता परम शिक्षक अटंती तेबे लौकिक पिता शिक्षक गुरुंक मध्यरे थिबा प्रभेद बुझाइबा द्वारा तुरंत बुझी जिवे तर्क करिवे नाही आत्मार पितांक पाखरे ही समस्त ज्ञान रहिछि तांक पाखरे ही कुशलता रहिछि शिव बाबा ही आमकु रचनार आदि मध्य अंतर रहस्य को बुझाउछंती आगरु ऋषि मुनि आदि कहुथिले आमे रचयिता एवं रचनार आदि मध्य अंत को जानी नाहु काहेकि ना सेही समय रे से माने सत्व थिले प्रत्येक जिनिस सत्व प्रधान सत्व रज तमरे आसीथाय सबु किछि नुआरु पुरुणा निश्चित भावरे होइथाय तुमे माने एही सृष्टि चक्रर आयुष्य को मध्य जानिछ एहार आयुष्य केते एहा मनुष्य माने भूली जाइछंती बाकी शास्त्र आदि सबु भक्ति मार्ग पई रचना करिछंती बहुत कहानी लिखी देइछंती समस्तंकर पिता एवं सद्गति दाता जणे किंतु गुरु अनेक अछंती सद्गति दाता सद्गुरु केवल जणे ही होइथांती सद्गति किपरि होइथाय ए कथा मध्य तुम मानंक बुद्धि रे अछि तेबे आदि सनातन देवी देवता धर्म को ही सद्गति कहा जाइथाय सेठारे कम मनुष्य रहिबे एबे तो केते ढेर मनुष्य अछंती सेठारे केवल देवता मानंकर राज्य हेबो पुणी वंशावली वृद्धि होई चालिबो लक्ष्मी नारायण प्रथम द्वितीय तृतीय एही भली चालिबो प्रथम लक्ष्मी नारायणंकर राज्य चालिबा समय रे बहुत कम मनुष्य रहिबे एही ख्याल मध्य केवल तुमर ही चालुछि ए कथा तुमे माने जानिछ भगवान तुम आत्मा मानंकर एकमात्र पिता अटंती सिए अविनाशी अटंती विनाशी पितांक ठारु विनाशी संपत्ति मिलिथाय अविनाशी बाबांक ठारु अविनाशी संपत्ति 21 पीढ़ी स्वर्गर राजत्व मिलिथाय 21 पीढ़ी अर्थात बुढ़ा हेला परे शरीर छाड़ी थांती सेठारे निजकु आत्मा भाविबे एठारे देह अभिमानी कारणरु जानी नाहंती जे आत्मा ही गोटिए शरीर छाड़ी आउ गोटिए नै थाय तेबे वर्तमान देह अभिमानी आत्मा मानंकु आत्म अभिमानी किए करिवो वर्तमान समय रे जणे मध्य आत्म अभिमानी नहांती बाबा ही आसी आत्म अभिमानी करुछंती सत्य जुगरे एक कथा जानिथिबे जे आत्मा ही पुरुणा शरीर को छाड़ी जाई छोटो पिला होई जन्म हेबो सर्पर उदाहरण मध्य रहिछि एही सर्प भ्रमरी आदिर उदाहरण सबु एठाकार एवं वर्तमान समयर अटे जहाँ पुणी भक्ति मार्गरे मध्य कामरे आसी थाए वास्तवरे ब्राह्मणी तो तुमे माने अट जी की विष्ठार कीटकु ज्ञानर भू भू करी मनुष्यरु देवता करी देउछ बाबांको पाखरे ज्ञान अछि ना सिए ही ज्ञानर सागर शांतिर सागर अटंती समस्ते शांति मागुछंती ना शांति दियो କାହାକୁ ଡାକୁଛନ୍ତି? ଯିଏ ଶାନ୍ତିର ଦାତା ଅଥବା ସାଗର ଅଟନ୍ତି ତାଙ୍କର ମହିମା ମଧ୍ୟ ଗାନ କରୁଛନ୍ତି, କିନ୍ତୁ ଏହା ଅର୍ଥରହିତ। ଯଦିଓ କହିଦେଉଛନ୍ତି କିନ୍ତୁ କିଛି ବି ବୁଝୁନାହାନ୍ତି। ବାବା କହୁଛନ୍ତି ଏହି ବେଦ ଶାସ୍ତ୍ର ଆଦି ସବୁ ଭକ୍ତି ମାର୍ଗର ଅଟେ। 63 ଜନ୍ମ ଭକ୍ତି କରିବାକୁ ହିଁ ହେବ। କେତେ ଢେର ଶାସ୍ତ୍ର ରହିଛି, ଶାସ୍ତ୍ର ପଢିବା ଦ୍ୱାରା ମତେ କେହି ପାଇପାରିବେ ନାହିଁ। ମତେ ଡାକୁଛନ୍ତି ଆସି ପବିତ୍ର କର। ଏହା ତମ ପ୍ରଧାନ ଆବର୍ଜନା ପୂର୍ଣ୍ଣ ଦୁନିଆ, ଯାହାକି କୌଣସି କାମର ନୁହେଁ। ଏଠାରେ କେତେ ଦୁଃଖ ରହିଛି, ଏହି ଦୁଃଖ କେଉଁଠାରୁ ଆସିଲା? ବାବା ତ ତୁମକୁ ବହୁତ ସୁଖ ଦେଇଥିଲେ, ପୁଣି ତମେ ସିଢ଼ିରେ କିପରି ତଳକୁ ଖସିଲ? ଜ୍ଞାନ ଏବଂ ଭକ୍ତିର ଗାୟନ ମଧ୍ୟ ରହିଛି ନା। ଜ୍ଞାନ ବାବା ଶୁଣାଉଛନ୍ତି, ରାବଣ ଭକ୍ତି ଶିଖାଉଛନ୍ତି। ତେବେ ନା ବାବା ଦୃଶ୍ୟମାନ ହୋଇଥାନ୍ତି ନା ରାବଣ, ଉଭୟଙ୍କୁ ଏହି ଆଖି ଦ୍ୱାରା ଦେଖି ହୁଏ ନାହିଁ, ଆତ୍ମାକୁ ହିଁ ଜାଣିଥାନ୍ତି। ଆମେ ସବୁ ଆତ୍ମା, ତେବେ ଆତ୍ମାର ପିତା ମଧ୍ୟ ନିଶ୍ଚିତ ଥିବେ। ବାବା ପୁଣି ଶିକ୍ଷକ ମଧ୍ୟ ହେଉଛନ୍ତି, ଆଉ କେହି ଏପରି ହୋଇନଥାନ୍ତି। ଏବେ ତୁମେ 21 ଜନ୍ମ ପାଇଁ ସଦ୍ଗତି ପ୍ରାପ୍ତ କରୁଛ, ପୁଣି ଗୁରୁଙ୍କର କୌଣସି ଆବଶ୍ୟକତା ହିଁ ରହିବ ନାହିଁ। ବାବା ସମସ୍ତଙ୍କର ପିତା, ପୁଣି ଶିକ୍ଷାଦାତା ଶିକ୍ଷକ ମଧ୍ୟ ଅଟନ୍ତି, ଆଉ ମଧ୍ୟ ସମସ୍ତଙ୍କର ସଦ୍ଗତି ଦାତା ସଦ୍ଗୁରୁ ପରମ ଗୁରୁ ମଧ୍ୟ ଅଟନ୍ତି। ତେବେ ତିନି ଜଣଙ୍କୁ ତ ସର୍ବବ୍ୟାପୀ କୁହାଯାଇ ପାରିବ ନାହିଁ, ସିଏ ତ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବତାଉଛନ୍ତି। ମନୁଷ୍ୟମାନେ ମନେ ମଧ୍ୟ ପକାଉଛନ୍ତି, ହେ ପତିତ ପାବନ ଆସ, ସମସ୍ତଙ୍କର ସଦ୍ଗତି ଦାତା ଆସ, ସମସ୍ତଙ୍କର ଦୁଃଖକୁ ହରଣ କରି ସୁଖ ଦିଅ, ହେ ଈଶ୍ୱର ପିତା, ହେ ମୁକ୍ତିଦାତା। ପୁଣି ସାଥିରେ ନେଇଯିବା ପାଇଁ ଆମର ପଥ ପ୍ରଦର୍ଶକ ମଧ୍ୟ ହୁଅ। ଏହି ରାବଣ ରାଜ୍ୟରୁ ଆମକୁ ଉଦ୍ଧାର କର। ରାବଣ ରାଜ୍ୟ କୌଣସି ଲଙ୍କାରେ ନାହିଁ, ସାରା ଧରିତ୍ରୀ ଉପରେ ବର୍ତ୍ତମାନ ରାବଣ ରାଜ୍ୟ ଚାଲିଛି। ରାମ ରାଜ୍ୟ କେବଳ ସତ୍ୟଯୁଗରେ ହିଁ ହୋଇଥାଏ। ଭକ୍ତି ମାର୍ଗରେ ମନୁଷ୍ୟ କେତେ ଦ୍ୱନ୍ଦ୍ୱରେ ପଡୁଛନ୍ତି, ଏବେ ତୁମକୁ ଶ୍ରେଷ୍ଠ ହେବା ପାଇଁ ଶ୍ରୀମତ ମିଳୁଛି। ସତ୍ୟଯୁଗରେ ଭାରତ ଶ୍ରେଷ୍ଠାଚାରୀ ପୂଜ୍ୟ ଥିଲା, ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ପୂଜା କରି ଆସୁଛନ୍ତି। ଭାରତ ଉପରେ ବୃହସ୍ପତିର ଦଶା ପଡିଥିବା ସମୟରେ ସତ୍ୟଯୁଗ ଥିଲା, ଏବେ ରାହୁର ଦଶା ପଡିଥିବାରୁ ଦେଖ ଭାରତର ଅବସ୍ଥା କଣ ହୋଇଗଲାଣି, ସମସ୍ତେ ନାସ୍ତିକ ହୋଇଯାଉଛନ୍ତି। ବାବା ଆସି ଆସ୍ତିକ କରୁଛନ୍ତି, ରାବଣ ପୁଣି ନାସ୍ତିକ କରିଦେଉଛନ୍ତି, କହୁଛନ୍ତି ମଧ୍ୟ ଆମର ରାମ ରାଜ୍ୟ ଦରକାର। ତେବେ ସମସ୍ତେ ରାବଣ ରାଜ୍ୟରେ ଅଛନ୍ତି, ତେଣୁ ନର୍କବାସୀ ମଧ୍ୟ ଅଟନ୍ତି ନା। ରାବଣ ରାଜ୍ୟକୁ ନର୍କ କୁହାଯାଉଛି, ସ୍ୱର୍ଗ ଏବଂ ନର୍କ ଅଧା ଅଧା ଚାଲୁଛି, ଏକଥା ମଧ୍ୟ ତୁମେମାନେ ହିଁ ଜାଣିଛ। ରାମ ରାଜ୍ୟ ଏବଂ ରାବଣ ରାଜ୍ୟ କାହାକୁ କୁହାଯାଉଛି? ତେଣୁ ପ୍ରଥମେ ଏହି ନିଶ୍ଚୟ ହେବା ଦରକାର ଯେ ଶିବ ବାବା ଆମର ପିତା, ଆମେ ସବୁ ଆତ୍ମାମାନେ ପରସ୍ପର ଭାଇ ଭାଇ ଅଟୁ। ବାବାଙ୍କଠାରୁ ସମସ୍ତଙ୍କୁ ସମ୍ପତ୍ତି ମିଳିବାର ହକ ରହିଛି ଏବଂ ମିଳିଥିଲା ମଧ୍ୟ। ବାବା ଆମକୁ ରାଜଯୋଗ ଶିଖାଇ ସୁଖଧାମର ମାଲିକ କରିଥିଲେ, ବାକି ସମସ୍ତେ ଶାନ୍ତିଧାମକୁ ଚାଲିଗଲେ, ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି। ବୃକ୍ଷପତି ହେଉଛନ୍ତି ଚୈତନ୍ୟ, ସତ୍ଚିତ୍ ଆନନ୍ଦ ସ୍ୱରୂପ, ଆତ୍ମା ସତ୍ୟ ଏବଂ ଚୈତନ୍ୟ ମଧ୍ୟ ଅଟେ। ବାବା ମଧ୍ୟ ସତ୍ୟ ଚୈତନ୍ୟ ବୃକ୍ଷପତି ଅଟନ୍ତି। ଏହା ଏକ ଓଲଟା ବୃକ୍ଷ ନା, ଏହାର ବୀଜ ଉପରେ ରହିଛି। ବାବା ହିଁ ଆସି ଆମକୁ ବୁଝାଉଛନ୍ତି, ଯେତେବେଳେ ତୁମେ ତମ ପ୍ରଧାନ ହୋଇଯାଉଛ ସେତେବେଳେ ମୁଁ ତୁମକୁ ସତ୍ୱପ୍ରଧାନ କରିବା ପାଇଁ ଆସୁଛି। ବର୍ତ୍ତମାନ ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି, ଏବେ ତୁମକୁ କହୁଛନ୍ତି ହିଷ୍ଟ୍ରି ଜୋଗ୍ରାଫି। ଇଂରାଜୀ ଅକ୍ଷର କୁହ ନାହିଁ, ହିନ୍ଦୀରେ ଇତିହାସ ଭୂଗୋଳ ବୋଲି କୁହନ୍ତି। ଇଂରାଜୀ ତ ସମସ୍ତେ ପଢୁଛନ୍ତି, ଭାବୁଛନ୍ତି ଭଗବାନ ସଂସ୍କୃତରେ ଗୀତା ଶୁଣାଇଥିଲେ। ଶ୍ରୀକୃଷ୍ଣ ସତ୍ୟଯୁଗର ରାଜକୁମାର ଥିଲେ, ସେଠାରେ ଏହି ଭାଷା ଥିଲା, ଏଭଳି ତ ଲେଖାଯାଇ ନାହିଁ। ତେବେ ଭାଷା ନିଶ୍ଚିତ ଭାବରେ ଥିଲା, ଯିଏ ଯିଏ ରାଜା ହୋଇଥାନ୍ତି ତାଙ୍କର ନିଜସ୍ୱ ଭାଷା ରହିଥାଏ, ତେଣୁ ସତ୍ୟଯୁଗୀ ରାଜାମାନଙ୍କର ନିଜସ୍ୱ ଭାଷା ହେବ, ସେଠାରେ ସଂସ୍କୃତ ରହିବ ନାହିଁ। ସତ୍ୟଯୁଗର ନୀତି ପ୍ରଥା ହିଁ ଅଲଗା, କଳିଯୁଗୀ ମନୁଷ୍ୟମାନଙ୍କର ନୀତି ପ୍ରଥା ହିଁ ଅଲଗା। ତୁମେ ସମସ୍ତେ ମୀରା ଅଟ, ଯେଉଁମାନେ କି କଳିଯୁଗୀ ଲୋକଲାଜ କୁଳ ମର୍ଯ୍ୟାଦାକୁ ପସନ୍ଦ କରୁନାହଁ। ତୁମେ କଳିଯୁଗୀ ଲୋକଲାଜକୁ ତ୍ୟାଗ କରୁଥିବାରୁ କେତେ ଝଗଡା ହେଉଛି। ତୁମକୁ ବାବା ଶ୍ରୀମତ ଦେଉଛନ୍ତି, କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର। ଯେଉଁମାନେ ହେଉଛନ୍ତି ସେମାନଙ୍କର ଚିତ୍ର ମଧ୍ୟ ସମ୍ମୁଖରେ ଅଛି। ତୁମକୁ ଅବିନାଶୀ ବାବାଙ୍କ ଠାରୁ ରାୟ ମିଳୁଛି ଯେ ବିଶ୍ୱରେ ଶାନ୍ତି କିପରି ସ୍ଥାପନ ହେବ। ଶାନ୍ତି ଦିଅ କହିଲେ ବାବା ହିଁ ମନେ ପଡୁଛନ୍ତି। ବାବା ହିଁ ଆସି କଳ୍ପ କଳ୍ପ ବିଶ୍ୱରେ ଶାନ୍ତି ସ୍ଥାପନ କରୁଛନ୍ତି। ତେବେ କଳ୍ପର ଆୟୁଷ ଲମ୍ବା କରିଦେଇଥିବାରୁ ମନୁଷ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଯେପରି ଶୋଇଯାଇଛନ୍ତି, ପ୍ରଥମେ ପ୍ରଥମେ ମନୁଷ୍ୟମାନଙ୍କର ଏହି ନିଶ୍ଚୟ ପକ୍କା କରାଅ ଯେ ସିଏ ଆମର ପିତା ଶିକ୍ଷକ ମଧ୍ୟ ଅଟନ୍ତି। ତେବେ ଶିକ୍ଷକଙ୍କୁ ସର୍ବବ୍ୟାପୀ ବୋଲି କିପରି କୁହାଯିବ? ତୁମେମାନେ ଜାଣିଛ ବାବା କିପରି ଆସି ଆମକୁ ପାଠ ପଢ଼ାଉଛନ୍ତି। ତୁମେ ତାଙ୍କର ଜୀବନ କାହାଣୀକୁ ଜାଣିଛ। ବାବା ନର୍କକୁ ସ୍ୱର୍ଗ କରିବା ପାଇଁ ଆସୁଛନ୍ତି। ବାବା ଶିକ୍ଷକ ମଧ୍ୟ ଅଟନ୍ତି, ପୁଣି ସାଥିରେ ମଧ୍ୟ ନେଇଯିବେ। ଆତ୍ମାମାନେ ତ ଅବିନାଶୀ ଅଟନ୍ତି, ନିଜର ଅଭିନୟ ସମ୍ପୂର୍ଣ୍ଣ କରି ଘରକୁ ଯାଇଥାନ୍ତି। ତେଣୁ ଘରକୁ ନେଲାବାଲା ଗାଇଡ୍ ମଧ୍ୟ ଦରକାର ନା? ବାବା ଦୁଃଖରୁ ଉଦ୍ଧାର କରି ପୁଣି ଗାଇଡ୍ ହୋଇ ସମସ୍ତଙ୍କୁ ନେଇ ଯାଉଛନ୍ତି। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପା ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମର ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, କଳିଯୁଗୀ ଲୋକଲାଜ କୁଳ ମର୍ଯ୍ୟାଦାକୁ ଛାଡ଼ି ଈଶ୍ୱରୀୟ କୁଳର ମର୍ଯ୍ୟାଦାକୁ ଧାରଣ କରିବାକୁ ହେବ। ଅଶରୀରୀ ବାବା ଯାହା ଶୁଣାଉଛନ୍ତି ତାକୁ ଅଶରୀରୀ ହୋଇ ଶୁଣିବାର ଅଭ୍ୟାସକୁ ପକ୍କା କରିବାକୁ ହେବ। ଦ୍ୱିତୀୟ ନମ୍ବର, ବେହଦ୍ର ବାବା ଏକାଧାରାରେ ପିତା ଶିକ୍ଷକ ସଦ୍ଗୁରୁ ଅଟନ୍ତି, ଏହି ରହସ୍ୟକୁ ସବୁ ଆତ୍ମାମାନଙ୍କୁ ବୁଝାଇବାକୁ ହେବ। ଏହି କଥାକୁ ପ୍ରମାଣିତ କରିବାକୁ ହେବ ଯେ ବେହଦ୍ର ବାବା ସର୍ବବ୍ୟାପୀ ନୁହନ୍ତି। ଆଜିର ବରଦାନ ହେଉଛି ଦେହ ଅଭିମାନ ଯୁକ୍ତ ଚପଳତାରୁ ମୁକ୍ତ ହୋଇ ଆତ୍ମିକ ସ୍ୱାଭିମାନରେ ରହୁଥିବା ପ୍ରୀତ ବୁଦ୍ଧି ଭବ। କେତେକ ପିଲା ଦେହ ଅଭିମାନ ଯୁକ୍ତ ସ୍ୱଭାବ ସଂସ୍କାର ଚପଳତା ବହୁତ କରିଥାନ୍ତି। ଯେଉଁଠାରେ ମୋର ସ୍ୱଭାବ ମୋର ସଂସ୍କାର ଶବ୍ଦ ଆସିଥାଏ ସେହିଠାରେ ହିଁ ଏହିଭଳି ଚପଳତା ଅର୍ଥାତ୍ ଚଗଲାମି ଆରମ୍ଭ ହୋଇଥାଏ। ଏହି ମୋର ଶବ୍ଦ ହିଁ ସମସ୍ତଙ୍କୁ ଚକ୍ରବ୍ୟୁହ ଭିତରକୁ ନେଇଯାଇଥାଏ। କିନ୍ତୁ ଯାହା ବାବାଙ୍କ ଠାରୁ ଭିନ୍ନ ଅଟେ ତାହା କେବେ ବି ମୋର ହୋଇପାରିବ ନାହିଁ, କାରଣ ମୋର ସ୍ୱଭାବ ବାବାଙ୍କର ସ୍ୱଭାବ ଠାରୁ ଭିନ୍ନ ହୋଇପାରିବ ନାହିଁ। ସେଥିପାଇଁ ଏହିଭଳି ଦେହ ଅଭିମାନ ଯୁକ୍ତ ଅଳ୍ପକାଳର ବିନାଶୀ ଚପଳତାରୁ ମୁକ୍ତ ହୋଇ ଆତ୍ମିକ ସ୍ୱାଭିମାନରେ ଅର୍ଥାତ୍ ସମାନରେ ରୁହ। ପ୍ରୀତ ବୁଦ୍ଧି ହୋଇ ବାବାଙ୍କୁ ଭଲ ପାଇବାର ଚପଳତା ପଛକେ କର। ଆଜିର ସ୍ଲୋଗାନ ହେଲା, ଯଦି ବାବାଙ୍କର ସହିତ ସେବା ସହିତ ଏବଂ ପରିବାର ସହିତ ମୋହବତ ଅର୍ଥାତ୍ ଭଲ ପାଇବାର ଅଛି ତେବେ ମେହନତ କରିବାରୁ ମୁକ୍ତ ହୋଇଯିବ। ଯଦି ବାବାଙ୍କର ସହିତ ସେବା ସହିତ ଏବଂ ପରିବାର ସହିତ ମୋହବତ ଅର୍ଥାତ୍ ଭଲ ପାଇବା ଅଛି ତେବେ ମେହନତ କରିବାରୁ ମୁକ୍ତ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।